ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আমার পথ প্রদর্শিকা বেতার অনুষ্ঠান পক্ষর আপনার হার্দিক অভিনন্দন ও আন্তরিক প্রীতি শুভেচ্ছা জ্ঞাপন করুছ। প্রভু যীশু বিষয় অধিক জাঁয়া নিমন্তে আপনার আগ্রহ দেখি আমি বিশেষ আনন্দিত। আপনার অনুরোধ রক্ষা করে আমি এক উপাদেয় পুস্তক আপনার নিকটক পঠাইছু, তা বোধহয় আপনার হস্তগত হয়ে সারিথিব, তেমন তা অধ্যয়ন করতু আহ কি শিক্ষা গ্রহণ কলে তাহা আম নিকটক লিখি জনাতু। হ্যাঁ, নিজে ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ଉତ୍ସାହିତ କରୁଥିବାର ଜାଣି ମଧ୍ୟ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ। ହଁ ପ୍ରଭୁ, ତୁମେ ଆମମାନଙ୍କ ଜୀବନରେ ଆଉ ଗୋଟିଏ ନୂଆ ଦିନ ଯୋଗ କରାଇଛ। ପ୍ରଭୁଙ୍କ ଜଗତର ସମସ୍ତ ବ୍ୟସ୍ତତା ମଧ୍ୟରୁ ଆମମାନଙ୍କୁ କଢ଼ାଇ ଆଣିଛ କିଛି ସମୟ ଧରି ତୁମର ବାକ୍ୟ ଅଧ୍ୟୟନ କରି ତୁମର ନିକଟବର୍ତ୍ତୀ ହେବା ପାଇଁ। ପ୍ରଭୁ, ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଆଉ ବିଶେଷରେ ପ୍ରାର୍ଥନା କରୁଛୁ ପ୍ରଭୁ, ତୁମର ଶାନ୍ତି, ତୁମର ଆଶୀର୍ବାଦ ଦେଇ ପ୍ରତ୍ୟେକଙ୍କୁ ତୁମେ ଆବରି ରଖ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଉପଦେଶକ ପୁସ୍ତକର ପ୍ରଥମ ପର୍ବର 15 ପଦରୁ ଆରମ୍ଭ କରି 2 ପର୍ବର 11 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ପ୍ରଥମ ପର୍ବର 15 ପଦରୁ 18 ପଦ ମଧ୍ୟରେ ଏହିପରି ଲେଖା ଅଛି, ଯାହା ବଙ୍କା ତାହା ସଳଖ କରାଯାଇ ନପାରେ, ପୁଣି ଯାହା ଅଭାବ ତାହା ଗଣିତ ହୋଇ ନପାରେ। ମୁଁ ଆପଣା ହୃଦୟରେ ଭାବି କହିଲେ, ଦେଖ, ଜେରୁସାଲମରେ ମୋ ପୂର୍ବେ ଥିବା ସମସ୍ତ ଲୋକଙ୍କ ଅପେକ୍ଷା ମୁଁ ବହୁତ ଜ୍ଞାନ ପ୍ରାପ୍ତ ହୋଇଅଛି। ଆହୁରି ମୋର ହୃଦୟ ଜ୍ଞାନ ଓ ବିଦ୍ୟାରେ ମହା ଅନୁଭବୀ ହୋଇଅଛି। ତହୁଁ ମୁଁ ଜ୍ଞାନର ତତ୍ତ୍ୱ, ପୁଣି ବାତୁଳତା ଓ ଅଜ୍ଞାନତାର ତତ୍ତ୍ୱ ଜାଣିବା ପାଇଁ ମନୋଯୋଗ କଲି। ଏହା ହିଁ ବାୟୁର ପଶ୍ଚାତ୍ଧାବନ ବୋଲି ଜାଣିଲି, କାରଣ ବହୁତ ଜ୍ଞାନରେ ବହୁତ କ୍ଲେଶ ଥାଏ। ପୁଣି ଯେ ବିଦ୍ୟା ବୃଦ୍ଧି କରେ ସେ ଦୁଃଖ ବୃଦ୍ଧି କରେ। ଏହି ଅଂଶରେ ଜ୍ଞାନୀ ରାଜା ସଲୋମନ ଏହି ବିଷୟ ଆବିଷ୍କାର କରନ୍ତି ଯେ ଜ୍ଞାନ ଓ ଦାର୍ଶନିକ ବିଚାର ମନୁଷ୍ୟର ସମସ୍ୟାର ସମାଧାନ ନିମନ୍ତେ ଉତ୍ତର ଦେଇପାରିବ ନାହିଁ, ଏହା କେବଳ କ୍ଲେଶ ଓ ଦୁଃଖ ବୃଦ୍ଧି କରେ ଓ ସମସ୍ୟା ବୃଦ୍ଧି କରେ, କିନ୍ତୁ ସମସ୍ୟାର ସମାଧାନ କରିପାରେ ନାହିଁ। ପ୍ରିୟ ବନ୍ଧୁ, ଜଗତର ଜ୍ଞାନ ଓ ବିଚାର ବୁଦ୍ଧି ମନୁଷ୍ୟକୁ ବାସ୍ତବରେ ଶାନ୍ତି ଦେଇପାରେ ନା କି ଉଦ୍ଧାର କରିପାରେ ନା, କିମ୍ବା ମନୁଷ୍ୟ ନିଜର ସମସ୍ୟାର ସମାଧାନ କରିବା ନିମନ୍ତେ ସମର୍ଥ ହୋଇପାରେ ନା। ମାତ୍ର ସେ ଯେତେବେଳେ ନିଜର ଦୁର୍ବଳତାକୁ ଜ୍ଞାତ ହେବ ଓ ନିଜର ନିର୍ବୋଧତାକୁ ଓ ମୂର୍ଖତାକୁ ଜ୍ଞାତ ହେବ, ସେତେବେଳେ ସେ ସେହି ବାସ୍ତବ ଜ୍ଞାନକୁ ପାଇବା ପାଇଁ ଲାଳାୟିତ ହେବ। ଆଉ ସେହି ଜ୍ଞାନ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେ ହିଁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନସ୍ୱରୂପ। କଲସୀୟ 2:3 ଲେଖା ଅଛି, ସେହି ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବୁଦ୍ଧିରୂପ ସମସ୍ତ ଧନ ନିହିତ ଅଛି। 1 କରନ୍ଥିୟ 1:24 ଲେଖା ଅଛି, କିନ୍ତୁ ଜିହୁଦୀ ହେଉ ବା ଗ୍ରୀକ୍ ହେଉ, ଯେଉଁମାନେ ଆହୁତ ସେମାନଙ୍କ ନିମନ୍ତେ ଖ୍ରୀଷ୍ଟ ଈଶ୍ୱରଙ୍କ ଶକ୍ତି ଓ ଈଶ୍ୱରଙ୍କ ଜ୍ଞାନସ୍ୱରୂପ ଅଟନ୍ତି। 1 କରନ୍ଥିୟ 1:30 ମଧ୍ୟ ଲେଖା ଅଛି, କିନ୍ତୁ ତାହାଙ୍କ ହେତୁ ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ। ସେ ଈଶ୍ୱରଙ୍କଠାରୁ ଆମ୍ଭମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ଆସନ୍ତୁ ଏହାପରେ ଉପଦେଶକର 2 ମଧ୍ୟକୁ ଯିବା। ଏହି 2 ଆମେ ଲକ୍ଷ୍ୟ କରିବାକୁ ଯିବା ଯେ ଜୀବନରେ ପରିତୃପ୍ତି ଲାଭ କରିବା ନିମନ୍ତେ ରାଜା ସଲୋମନ ଆଉ ଏକ ବିଷୟ ପଛରେ ଧାବମାନ ହୁଅନ୍ତି। ଏହା ବର୍ତ୍ତମାନର ମନୁଷ୍ୟମାନଙ୍କ ନିମନ୍ତେ ଏକ ଆମୋଦଦାୟକ ପଥ, ଯେଉଁମାନେ କି ଇନ୍ଦ୍ରିୟ ବିଳାସ ମଧ୍ୟରେ ପରିତୃପ୍ତିର ଅନ୍ୱେଷଣ କରନ୍ତି। ତେବେ ଦେଖନ୍ତୁ 2:1 ଏହିପରି ଲେଖା ଅଛି, ମୁଁ ଆପଣା ମନେ ମନେ କହିଲି, ଆସ ମୁଁ ଏବେ ତୁମ୍ଭକୁ ଆନନ୍ଦ ଦ୍ୱାରା ପରୀକ୍ଷା କରିବି, ଏହେତୁ ସୁଖ ଭୋଗ କର, ଆଉ ଦେଖ ତାହା ମଧ୍ୟ ଅସାର। ସମ୍ଭବତ ସଲୋମନ ଇନ୍ଦ୍ରିୟ ବିଳାସ ସମ୍ବନ୍ଧୀୟ ସମସ୍ତ ବିଷୟରେ ପରିତୃପ୍ତ ହେବା ନିମନ୍ତେ ଚେଷ୍ଟା କରିଥିଲେ। ସେ ଯୌନ ସମ୍ବନ୍ଧୀୟ ସମସ୍ତ ବିଷୟରେ ପାରଦର୍ଶିତା ଲାଭ କରିଥିଲେ। ତାହାଙ୍କର 1000 ପତ୍ନୀ ଓ ଉପପତ୍ନୀ ଥିଲେ। ସଲୋମନ ସେମାନଙ୍କୁ ଉପଭୋଗ କରି ତହିଁରୁ ପରିତୃପ୍ତି ଲାଭ କରିବାକୁ ଚାହିଁଥିଲେ, ଆନନ୍ଦ ଉପଭୋଗ କରିବାକୁ ଚାହିଁଥିଲେ। ସେ ମଧ୍ୟ ମଦ୍ୟପାନରେ ଓ ଚିତ୍ତ ବିନୋଦନରେ ସମୟ ଅତିବାହିତ କଲେ। ଆଉ ସଲୋମନ ଏହି ସମସ୍ତ ମଧ୍ୟ ଦେଇ ଆନନ୍ଦ ଉପଭୋଗ କରିବାକୁ ଚାହିଁଥିଲେ, କିନ୍ତୁ ସେ ପାରିଲେ ନାହିଁ। ସେଥିପାଇଁ ସେ କହନ୍ତି, ମୁଁ ଆପଣା ମନେ ମନେ କହିଲି, ଆସ ମୁଁ ଏବେ ତୁମ୍ଭକୁ ଆନନ୍ଦ ଦ୍ୱାରା ପରୀକ୍ଷା କରିବି, ଏହେତୁ ସୁଖଭୋଗ କର। କିନ୍ତୁ ଲକ୍ଷ୍ୟ କରନ୍ତୁ ତାହାଙ୍କର ଉପସଂହାର ଶେଷରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି, ଆଉ ଦେଖ ତାହା ମଧ୍ୟ ଅସାର, ଅର୍ଥାତ୍ ଶୂନ୍ୟ ବା ମୂଲ୍ୟହୀନ। ପ୍ରିୟ ବନ୍ଧୁ, ଆଜି ଅନେକେ ଏହିପରି ଇନ୍ଦ୍ରିୟ ବିଳାସ ମଧ୍ୟରେ ଆନନ୍ଦ ଉପଭୋଗ କରିବାକୁ ଚେଷ୍ଟା କରନ୍ତି। ହଁ, ଏହା କ୍ଷଣିକ ଆନନ୍ଦ ଦେଇଥାଏ। ମାତ୍ର ଏହାପରେ କେବଳ ଦୁଃଖ, ସମସ୍ୟା, ଅଭାବ ଅନାଟନ, ମାନସିକ ଅଶାନ୍ତି ଏହି ସମସ୍ତ ଦେଖାଦେଇଥାଏ। ତାପରେ ମନୁଷ୍ୟ କହେ, ଏଥିରେ କିଛି ସୁଖ ନାହିଁ। ଆପଣ ଦେଖନ୍ତୁ, ସାଧାରଣତଃ ଯେଉଁମାନେ ବିବାହ କରିନଥାନ୍ତି ସେମାନେ ବିବାହ କରିବାକୁ ବହୁତ ଇଚ୍ଛା କରନ୍ତି। ମାତ୍ର ବିବାହ କରିସାରିବା ପରେ ଯେତେବେଳେ ସେମାନଙ୍କର ସେହି ଆକାଂକ୍ଷା ବା ସେହି ତୃଷା ସେମାନଙ୍କର ମେଣ୍ଟିଯାଏ, ତାପରେ ସେମାନେ କହନ୍ତି, ମୁଁ ବିବାହ ନ ହୋଇଥିଲେ ଭଲ ହୋଇଥାନ୍ତା। ଆଉ ତାହା ହିଁ ମନୁଷ୍ୟ ଅନୁଭବ କରେ, ଆଉ ସେ କହେ, ଏଥିରେ କିଛି ସୁଖ ନାହିଁ। ବିଶେଷରେ ଯେଉଁମାନେ ସେହି ମାନସିକ ଅଭିଳାଷ ନେଇ ଜୀବନଯାପନ କରନ୍ତି, କେବଳ ସେହିମାନେ ହିଁ ଶେଷରେ କହନ୍ତି, ଏଥିରେ କିଛି ସୁଖ ନାହିଁ। ଏହାପରେ ଦୁଇ ପର୍ବର ଦୁଇ ପଦରେ ଲେଖା ଅଛି, ମୁଁ ହାସ୍ୟ ବିଷୟରେ କହିଲି, ତାହା ବାତୁଳତା, ଆନନ୍ଦ ବିଷୟରେ କହିଲି, ତାହା କ'ଣ କରେ? ସମ୍ଭବତଃ ତାହାଙ୍କର ଚିତ୍ତ ବିନୋଦନ ନିମନ୍ତେ ତାହାଙ୍କର ହାସ୍ୟରସର ଅଭିନେତା ଥିଲେ, ଯିଏକି ଅତି ଆଧୁନିକ ହାସ୍ୟୋଦ୍ଦୀପକ କଥାମାନ କହୁଥିଲେ। ସମ୍ଭବତଃ ସେହି ସମସ୍ତ ମଧ୍ୟରୁ ଅନେକ ପ୍ରଶ୍ନବାଚୀ ଥିଲା। ସେ କହିଲେ, ମୁଁ ଏହିସବୁରେ ସମୟ ନଷ୍ଟ କରିବା ବୃଥା। ଆଜି ମଧ୍ୟ ଅନେକ ଲୋକ ଏହିପରି ଭାବେ ସମୟ ନଷ୍ଟ କରନ୍ତି, ମାତ୍ର ପରେ ମନସ୍ତାପ କରନ୍ତି। ଆଜି ଅନେକ ଲୋକ ଟେଲିଭିଜନ ଦେଖିବାରେ ଅନେକ ସମୟ ଅତିବାହିତ କରନ୍ତି। ଏହି ସମସ୍ତ ହାସ୍ୟୋଦ୍ଦୀପକ ବା ଚିତ୍ତ ବିନୋଦନ ବିଷୟ ସବୁକୁ ଦେଖି ସେମାନେ କିଛି ସମୟ ନିମନ୍ତେ ଆନନ୍ଦ ଅନୁଭବ କରନ୍ତି, ମାତ୍ର ପରେ ସେମାନେ ପଶ୍ଚାତ୍ତାପ କରନ୍ତି। ସେମାନେ କହନ୍ତି, ମୁଁ ଅଯଥାରେ ଏତେ ସମୟ ନଷ୍ଟ କରିଦେଲି, ମୁଁ ଅଯଥାରେ ମୋର ଜୀବନକୁ ନଷ୍ଟ କରିଦେଲି। ପ୍ରକୃତରେ ଯେଉଁମାନେ ବୁଦ୍ଧିମାନ ଲୋକ ସେମାନେ ଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି ଯେ ଏହି ସମସ୍ତ କିଛି ଅସାର, ଏଥିରେ କୌଣସି ମୂଲ୍ୟ ନାହିଁ, ଏହା କ୍ଷଣିକ। ଏହାପରେ ଦୁଇ ପର୍ବର ତିନି ପଦରେ ଲେଖା ଅଛି, ମୁଁ କିରୂପେ ମଦ୍ୟପାନରେ ଶରୀରକୁ ତୁଷ୍ଟ କରିବି ଓ ଆକାଶ ତଳେ ମନୁଷ୍ୟ ସନ୍ତାନଗଣର ଯାବଜୀବନ କ'ଣ କରିବା ଭଲ ଏହା ଜାଣିପାରିବା ପର୍ଯ୍ୟନ୍ତ କିରୂପେ ଅଜ୍ଞାନତା ଅବଲମ୍ବନ କରିବି, ଏହା ମନେ ମନେ ଅନୁସନ୍ଧାନ କଲି। ଏହି ସମୟରେ ହିଁ ମୋହର ମନ ଜ୍ଞାନରେ ମୋତେ ପଥ ପ୍ରଦର୍ଶନ କରୁଥିଲା। ଲକ୍ଷ୍ୟ କରନ୍ତୁ, ଲେଖା ଅଛି ଆକାଶ ତଳେ। ଆପଣ ଜାଣି ରଖନ୍ତୁ ଯେ ସଲମନ ହେଉଛନ୍ତି ଜଣେ ବ୍ୟକ୍ତି ଯିଏକି ଈଶ୍ୱରଙ୍କୁ ଛାଡ଼ି ସମସ୍ତ ପ୍ରକାର ପରୀକ୍ଷା ଓ ଅନୁସନ୍ଧାନ ଚଳାଇଛନ୍ତି। ସେ ଏହି ଜଗତର ସମସ୍ତ ଭୋଗବିଳାସକୁ, ସମସ୍ତ ବିଷୟକୁ ଉପଭୋଗ କରିବା ପାଇଁ ଚାହାନ୍ତି, ଆଉ ଏହି ସମସ୍ତରେ ସିଏ ଆନନ୍ଦ ଅନୁଭବ କରିବା ପାଇଁ ଚାହାନ୍ତି। ସେ କିଛି ଅନୁସନ୍ଧାନ କରୁଅଛନ୍ତି, ମାତ୍ର ସେ କିଛି ପାଉନାହାନ୍ତି। ଶେଷରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହେଉଛନ୍ତି ଯେ ଆକାଶ ତଳେ ସମସ୍ତ ବିଷୟ ସାର। ଆପଣ ଦେଖନ୍ତୁ, ଅନେକ ଲୋକ ମଦ୍ୟପାନରେ ସେମାନେ ମାତାଲ ହୁଅନ୍ତି, ଆଉ ସେମାନେ ମଦ୍ୟପାନରେ ନିଜର ଶରୀରକୁ ତୁଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି। ଆମେ ଦେଖେ ଯେ ଅନେକ ଲୋକ ମଦ୍ୟପାନ କରି ନିଜର ଜୀବନକୁ ନଷ୍ଟ କରିଛନ୍ତି, ନିଜର ପରିବାରକୁ ନଷ୍ଟ କରିଛନ୍ତି, ଆଉ ସେମାନେ ଯେତେବେଳେ ନିଜର ଭୁଲକୁ ଜାଣିପାରନ୍ତି ସେତେବେଳେ ସେମାନେ କହନ୍ତି ଯେ ମୁଁ ଜୀବନକୁ ନଷ୍ଟ କରିଦେଲି, ମୁଁ ତହିଁରୁ କିଛି ପାଇଲି ନାହିଁ। ଅନେକ ଲୋକ ନିଜର ସମସ୍ୟାକୁ, ନିଜର ଦୁଃଖକୁ ଭୁଲିଯିବା ପାଇଁ ସେମାନେ କ'ଣ କରନ୍ତି ନା ମଦ୍ୟପାନ କରନ୍ତି, କିନ୍ତୁ କେତେ ସମୟ ପାଇଁ, କିଛି ଘଣ୍ଟା ପାଇଁ ବା କିଛି ମୁହୂର୍ତ୍ତ ପାଇଁ, ତାପରେ ସମସ୍ୟା ଅଧିକ ବଢ଼େ, ଅର୍ଥର ଅଭାବ ଘଟେ, ପରିବାରରେ ଅଭାବ ଘଟେ, ପରିବାରର ଅଶାନ୍ତି ଉପୁଜେ, ଆଉ ଏହାଦ୍ୱାରା ସେ ଆହୁରି ଅଧିକରୁ ଅଧିକ ଅଶାନ୍ତିମୟ ଜୀବନ ଅତିବାହିତ କରେ, କିନ୍ତୁ ତାହା କେବେ ହେଲେ ଶାନ୍ତି ଦେଇପାରେ ନା, ତାହା କେବେ ହେଲେ ସମସ୍ୟା ସମାଧାନ କରିପାରେ ନା, ତାହା କେବେ ହେଲେ ଦୁଃଖ ଦୂର କରିପାରେ ନା, ତାହା କେବେ ହେଲେ ଆନନ୍ଦ ଦେଇପାରେ ନା। କହିପାରିବେ କେତେଜଣ ମଦ୍ୟପାନ କରି ନିଜର ଦୁଃଖକୁ ସଦାସର୍ବଦା ପାଇଁ ଭୁଲିଯାଇଛନ୍ତି, ନିଜର ସମସ୍ୟାର ସମାଧାନ କରିଅଛନ୍ତି, କିନ୍ତୁ ତହିଁ ପରିବର୍ତ୍ତେ ଏହା ଆହୁରି ଅଧିକ ସମସ୍ୟାରେ ପକାଏ। ପ୍ରିୟ ବନ୍ଧୁ, ଆଜି ଆମମାନେ ଚିନ୍ତା କରିବା, ମୋର ଜୀବନ ଆଜି କେଉଁ ପ୍ରକାର ଅବସ୍ଥାରେ ଅଛି, ମୁଁ ଆଜି କ'ଣ କରିବା ପାଇଁ ଯାଉଅଛି, ମୁଁ କ'ଣ କରିବା ନିମନ୍ତେ ଜଗତକୁ ଆସିଥିଲି, ଆଉ ମୁଁ ବର୍ତ୍ତମାନ କ'ଣ କରୁଅଛି, ଏବଂ ମୋ ଜୀବନର ଅନ୍ତିମ ପରିଣତି କ'ଣ। ଯଦି ଆମେ ଏହି ବିଷୟ ନେଇ ଚିନ୍ତା କରିବା, ତାହେଲେ ଆମେ ପ୍ରତ୍ୟେକ ଜାଣିପାରିବା ଯେ ଆମେ ସମସ୍ତେ ସେହି ଅସାରର ପଛରେ ଦୌଡ଼ିଅଛୁ। ତେଣୁ ଜ୍ଞାନୀ ରାଜା ସଲୋମନ ନିଜର ଅନୁଭୂତିରୁ ସେ ଏହି ସମସ୍ତ ବିଷୟ ପ୍ରକାଶ କରୁଅଛନ୍ତି, ଯାହାକି ସେ ନିଜ ଅଙ୍ଗରେ ସେ ଲିଭେଇଛନ୍ତି। ଆଜି ଆମମାନେ ଏହି ବିଷୟ ଯେତେବେଳେ ଅଧ୍ୟୟନ କରୁଅଛୁ, ଆଜି ଆମମାନଙ୍କର ମନର ପ୍ରତିକ୍ରିୟା କ'ଣ, ଆଜି ଆମେ କେଉଁ ସିଦ୍ଧାନ୍ତରେ ଉପନୀତ ହୋଇଅଛୁ, ଆଜି ଆମମାନେ ଏହି ସମସ୍ତ ଅନୁଭୂତି ମଧ୍ୟ ଦେଇ କ'ଣ ଶିକ୍ଷା କରୁଅଛୁ। ଦୁଇ ପର୍ବର ଚାରିପଦରେ ଲେଖା ଅଛି, ମୁଁ ଆପଣା ନିମନ୍ତେ ମହତ୍ ମହତ୍ କର୍ମ କଲି, ମୁଁ ଗୃହମାନ ନିର୍ମାଣ କଲି, ମୁଁ ଅନେକ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲି। ଏହି ସମସ୍ତ ସଲୋମନଙ୍କର ଦୁର୍ବଳତା ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏପରିକି ଆଜି ମଧ୍ୟ ସଲୋମନଙ୍କ ଦ୍ୱାରା ନିର୍ମିତ ସେହି ଅଶ୍ୱଶାଳାର ଧ୍ୱଂସାବଶେଷ ମାନ ଜେରୁସାଲମରେ ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଦୃଷ୍ଟ ହୁଏ। ଏପରିକି ମଗିଦୋରେ ଭ୍ରମଣକାରୀ ନିର୍ଦ୍ଦେଶକମାନେ ଆପଣଙ୍କୁ ସେହି ସମସ୍ତ କୁଣ୍ଡମାନଙ୍କର ଧ୍ୱଂସାବଶେଷକୁ ଦେଖାଇବେ ଯେଉଁଠାରେ ଘୋଡ଼ାମାନେ ସେମାନଙ୍କର ଖାଦ୍ୟ ଖାଉଥିଲେ। ଯଦିଓ ମୂଷାଙ୍କ ବ୍ୟବସ୍ଥା ଅଧିକ ସଂଖ୍ୟକ ଅଶ୍ୱ ରଖିବା ନିମନ୍ତେ ବା ସେମାନଙ୍କର ସଂଖ୍ୟା ବଢ଼ାଇବା ନିମନ୍ତେ ନିଷେଧ କରୁଥିଲା, ମାତ୍ର ତଥାପି ସେହି ଦେଶର ଚାରିଆଡ଼େ ସଲୋମନଙ୍କର ଅଶ୍ୱଶାଳାମାନ ଥିଲା। କିନ୍ତୁ ତଦ୍ୱାରା ସେ କ'ଣ ଲାଭ ପାଇଲେ? ମୁଁ ଦେଖେ ଅନେକ ବୟସ୍କ ବ୍ୟକ୍ତିମାନେ କହନ୍ତି, ଭାଇ ମୁଁ ଏ ଗୃହ ନିର୍ମାଣ କଲି, ମୁଁ ଏତେ ବଡ଼ ପ୍ରାସାଦ ତୋଳିଲି, ମାତ୍ର ଭୋଗ କରିବା ପାଇଁ କେହି ନାହିଁ। ବାସ୍ତବରେ ଏହା ଘଟେ। ମୁଁ ଦେଖିଛି ଅନେକ ଲୋକ ଅତି ସୁନ୍ଦର ଗୃହ ନିର୍ମାଣ କରନ୍ତି, ମାତ୍ର ସେମାନେ ଭୋଗ କରିପାରନ୍ତି ନାହିଁ। ସେମାନେ ଯଥେଷ୍ଟ ଅର୍ଥ ବ୍ୟୟ କରନ୍ତି, ମାତ୍ର ଲାଭ କ'ଣ ହୁଏ? ଯେଉଁ ଘର ସେମାନେ ନିର୍ମାଣ କରନ୍ତି, ସେହି ଘରେ ବାସ କରିବା ପାଇଁ ସେମାନେ ସୁଯୋଗ ପାଆନ୍ତି ନାହିଁ। ଏହା କ'ଣ ଦୁଃଖର ବିଷୟ ନୁହେଁ କି? ଆଜି ମନୁଷ୍ୟ ଏହି ଜଗତକୁ ଲାଭ କରିବା ପାଇଁ କେତେ ଲାଳାୟିତ, ଧନ ବଢ଼ାଇବା ପାଇଁ ସେ କେତେ ଅନ୍ୟାୟ ଅନୀତି କରେ, ଅଧର୍ମ କରେ, ମାତ୍ର ଶେଷରେ ଫଳ କ'ଣ ହୁଏ? କେବଳ ଅନୁଶୋଚନା, କେବଳ ଅନୁତାପ କରିବା ଛଡ଼ା ଆଉ କିଛି ନଥାଏ। ପ୍ରିୟ ବନ୍ଧୁ, ଏହି ଜଗତରେ ଆମେ ଏ ପ୍ରକାର କାର୍ଯ୍ୟ କରିବା ଉଚିତ, ଏ ପ୍ରକାର ଗୃହ ଆମମାନେ ତୋଳିବା ଉଚିତ, ଯାହା ନିମନ୍ତେ ଆମମାନଙ୍କୁ ଯେପରି ଅନୁଶୋଚନା କରିବାକୁ ନ ହୁଏ। ଆମମାନେ ଏ ପ୍ରକାର ଏକ ଗୃହ ତୋଳିବା ଉଚିତ ଯେଉଁ ଗୃହରେ ଆମମାନେ ଚିରକାଳ ନିମନ୍ତେ ବାସ କରିପାରିବା। ଆମମାନେ ଏ ପ୍ରକାର କାର୍ଯ୍ୟ କରିବା ଉଚିତ ଯଦ୍ୱାରା କି ଆମମାନେ ଚିରକାଳ ଈଶ୍ୱରଙ୍କ ଦ୍ୱାରା ପ୍ରଶଂସିତ ହୋଇପାରିବା। କିନ୍ତୁ ଯଦି ଆମେ କେବଳ ଏହି ଜଗତକୁ ଲାଭ କରିବା ପାଇଁ ଚାହୁଁ, ଶେଷରେ ସମୟ ଆସିବ, ଆମମାନେ ହିଁ କହିବା, ଏସବୁ କରି ମୋର ଲାଭ କ'ଣ, ମୁଁ କ'ଣ ଲାଭ ପାଇଲି। ତାହା ଘଟିବା ପୂର୍ବରୁ ଆମମାନେ ଫେରିଆସୁ ପ୍ରଭୁଙ୍କ ନିକଟକୁ, ଏବଂ ତାହାଙ୍କର କ'ଣ ସନ୍ତୋଷଜନକ କାର୍ଯ୍ୟ ଏବଂ ଆମମାନେ କେଉଁ କାର୍ଯ୍ୟ କଲେ ଆମମାନେ ଅନନ୍ତକାଳ ବାସ କରିପାରିବା, ଅନନ୍ତ ଜୀବନ ଲାଭ କରିପାରିବା, ଆମେ ସେହି ପ୍ରକାର କାର୍ଯ୍ୟ କରିବା ଉଚିତ। ଏହାପରେ ଦୁଇ ପର୍ବର ପାଞ୍ଚ ପଦରୁ ଛଅ ପଦରେ ଲେଖା ଅଛି, ମୁଁ ଆପଣା ନିମନ୍ତେ ଉଦ୍ୟାନ ଓ ଉପବନ ପ୍ରସ୍ତୁତ କରି ତହିଁ ମଧ୍ୟରେ ସର୍ବପ୍ରକାର ଫଳବୃକ୍ଷ ରୋପଣ କଲି। ମୁଁ ବୃକ୍ଷର ଚାରା ଉତ୍ପାଦକ ବନରେ ଜଳସେଚନ ପାଇଁ ପୁଷ୍କରିଣୀମାନ ଖୋଳାଇଲି। ଏଥିରୁ ଜଣାଯାଏ ଯେ ସେ ଉତ୍ତମ ଜଳସେଚନର ଯୋଜନା ପ୍ରସ୍ତୁତ କରିଥିଲେ ଆଉ ସେ ତଦ୍ୱାରା ଆନନ୍ଦ ଉପଭୋଗ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ସେ କିଛି ଉପଭୋଗ କରିପାରିଲେ ନାହିଁ। ଏହାପରେ ସାତପଦରେ ଲେଖା ଅଛି, ମୁଁ ଦାସଦାସୀ ଗଣ କ୍ରୟ କଲି ଓ ମୋର ଗୃହଜାତ ଦାସଗଣ ଥିଲେ। ଆହୁରି ମୋ ପୂର୍ବେ ଜେରୁସାଲମ ସ୍ଥିତ ସମସ୍ତଙ୍କ ଅପେକ୍ଷା ମୋହର ଗୋମେଷାଦି ପଶୁପଲ ଅଧିକ ଥିଲେ। ଆପଣ ଭାବୁଥିବେ ଯେ ଜ୍ଞାନୀ ରାଜା ସଲୋମନ କିପରି ଏହି ସମସ୍ତର ଅଧିକାରୀ ହୋଇପାରିଥିଲେ, କିନ୍ତୁ ସଲୋମନଙ୍କ ନିକଟରେ ଧନର କୌଣସି ଅଭାବ ନଥିଲା, ତାହାଙ୍କର ପ୍ରଚୁର ଅର୍ଥ ଥିଲା ଓ ସେ ନିଜର ଆମୋଦ ପ୍ରମୋଦ ନିମନ୍ତେ ସମସ୍ତ କିଛି ନିର୍ମାଣ କରିଥିଲେ। ତାଙ୍କର କୌଣସି ବିଷୟର ଅଭାବ ନଥିଲା ଜାଗତିକ ଭାବରେ। ଜଣାଯାଏ ଯେ ହର୍ମୋନ ପର୍ବତରୁ ବରଫ ମଧ୍ୟ ଅଣାଯାଉଥିଲା, ଯେପରି ସେ ଗ୍ରୀଷ୍ମ ସମୟରେ ମଧ୍ୟ ଥଣ୍ଡା ପାନୀୟ ବ୍ୟବହାର କରିପାରନ୍ତି। ମୁଁ ଭାବେ ଯେ ଜଣେ ବ୍ୟକ୍ତି ଆନନ୍ଦ ଉପଭୋଗ କରିବା ନିମନ୍ତେ ଯାହାସବୁ ଚେଷ୍ଟା କରିବା କଥା ସଲୋମନ ସେହି ସମସ୍ତ ଚେଷ୍ଟା କରିଥିଲେ। ବର୍ତ୍ତମାନର ଆଧୁନିକ ମନୁଷ୍ୟ ସମସ୍ତ ପ୍ରକାର ଆନନ୍ଦ ଉପଭୋଗ କରିବା ନିମନ୍ତେ ଯେଉଁ ସମସ୍ତ ବିଷୟର ଆୟୋଜନ କରେ, ସେହି ସମସ୍ତ ବିଷୟଠାରୁ ସଲୋମନଙ୍କର ଯେ ଯଥେଷ୍ଟ କିଛି ଅଧିକ ବିଷୟ ଥିଲା ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ତାହାଙ୍କର କୌଣସି ବିଷୟର ଅଭାବ ନଥିଲା ଯେଉଁ ସମସ୍ତ କି ଜାଗତିକ ସୁଖ ଆନନ୍ଦ ଦେଇପାରେ। ସେ ଭୋଗ ବିଳାସରେ କାଳାତିପାତ କରୁଥିଲେ, ପ୍ରାଚୁର୍ଯ୍ୟତା ମଧ୍ୟରେ କାଳାତିପାତ କରୁଥିଲେ। ଏହାପରେ ଦୁଇ ପର୍ବର ଆଠ ପଦରେ ଲେଖା ଅଛି, ମୁଁ ରୂପା ଓ ସୁନା ପୁଣି ନାନା ରାଜାର ଓ ନାନା ପ୍ରଦେଶର ବିଶେଷ ବିଶେଷ ସମ୍ପତ୍ତି ସଂଗ୍ରହ କଲି। ମୁଁ ଗାୟକ ଓ ଗାୟିକା ଆଉ ମନୁଷ୍ୟ ସନ୍ତାନଗଣର ତୁଷ୍ଟିକାରିଣୀ ଅନେକ ଉପପତ୍ନୀ ପାଇଲେ। ତାଙ୍କର ସମସ୍ତ ପ୍ରକାରର ବହୁମୂଲ୍ୟ ସମ୍ପଦର ଅଭାବ ନଥିଲା, ରୂପା ଓ ସୁନା ଅଳଙ୍କାରର ମଧ୍ୟ ଅଭାବ ନଥିଲା, ଗାୟକ ଓ ଗାୟିକାମାନଙ୍କର ଅଭାବ ନଥିଲା, ଏପରିକି ଯୌନ ଲାଳସାକୁ ଚରିତାର୍ଥ କରିବା ପାଇଁ ଉପପତ୍ନୀମାନଙ୍କର ଅଭାବ ନଥିଲା। ମାତ୍ର ଏହିସବୁ ତାଙ୍କର ହୃଦୟକୁ ପରିତୃପ୍ତ କରିପାରିଲା ନାହିଁ। ପ୍ରିୟ ବନ୍ଧୁ, ମନୁଷ୍ୟ ଭାବେ ଯେ ତାହାର ଯଦି ଧନ ବଢ଼େ, ପ୍ରଚୁର ହୁଏ, ତାହେଲେ ସେ ସୁଖ ଆନନ୍ଦରେ କାଳାତିପାତ କରିପାରିବ, ମାତ୍ର ତାହା ସମ୍ଭବ ହୁଏ ନାହିଁ। ଯାହାର ଯେତେ ଧନ ତାହାର ସେତେ ସମସ୍ୟା, ସେତେ ଭୟ, ତାର ଜୀବନର କୌଣସି ନିଶ୍ଚିତତା ବି ନଥାଏ। ସବୁବେଳେ ତା ମନ ଭୟ ଏବଂ ଆଶଙ୍କାରେ ପରିପୂର୍ଣ୍ଣ ହୁଏ, ସେ ଶାନ୍ତିରେ କାଳ ଅତିବାହିତ କରିପାରେ ନା। ତାହେଲେ ସେ କ'ଣ ପାଏ? ସେ କିଛି ପାଏ ନାହିଁ। ଏପରିକି ଯାହାର ଅଧିକ ଧନ ହୁଏ ତାହାକୁ ଲୋକମାନେ ସେତେ ଦୂର ଘୃଣା କରନ୍ତି। ଏହାପରେ ଦୁଇ ପର୍ବର ନଅ ଓ ଦଶ ପଦରେ ଲେଖା ଅଛି, ଏହି ରୂପେ ମୋ ପୂର୍ବେ ଜେରୁସାଲମରେ ଯେଉଁମାନେ ଥିଲେ ସେ ସମସ୍ତଙ୍କ ଅପେକ୍ଷା ମହାନ ଓ ବର୍ଦ୍ଧିଷ୍ଣୁ ହେଲି, ମଧ୍ୟ ମୋର ଜ୍ଞାନ ମୋଠାରେ ରହିଲା। ପୁଣି ମୋ ଚକ୍ଷୁ ଯାହା ବାଞ୍ଛା କଲା ତାହା ମୁଁ ତାହାକୁ ନିଷେଧ କଲି ନାହିଁ। ମୁଁ ଆପଣା ହୃଦୟକୁ କୌଣସି ସୁଖଭୋଗରୁ ବାରଣ କଲି ନାହିଁ, କାରଣ ମୋର ସମସ୍ତ ପରିଶ୍ରମ ସକାଶୁ ମୋର ହୃଦୟ ଆନନ୍ଦ କଲା, ପୁଣି ମୋର ସକଳ ପରିଶ୍ରମରୁ ଏହା ମୋର ଅଂଶ ଥିଲା। ଏପରି କୌଣସି ବିଷୟ ନଥିଲା ଯାହାକି ସଲୋମନଙ୍କ ଦୃଷ୍ଟି ଆଗରୁ ଫେରିଯାଉଥିଲା। ସେ ଯାହା ଚାହୁଁଥିଲେ ଓ ଦେଖୁଥିଲେ ତାହା କିଣୁଥିଲେ। ଏ ଜଗତରେ ଏପରି କୌଣସି ବିଷୟ ନଥିଲା ଯାହାକି ତାହାଙ୍କୁ ତହିଁରୁ ବଞ୍ଚିତ କରୁଥିଲା। ଆପଣ ଭାବୁଥିବେ ଯେ ଯେଉଁମାନେ ସେହିପରି ପରିସ୍ଥିତିରେ ଥାଆନ୍ତି ସେମାନେ ପ୍ରକୃତ ଆନନ୍ଦ ଉପଭୋଗ କରନ୍ତି, କିନ୍ତୁ ମୁଁ ଜାଣେ ନା କାହିଁକି ମାତ୍ର ସେମାନେ ସେହିପରି ଆନନ୍ଦ ଉପଭୋଗ କରିପାରନ୍ତି ନାହିଁ। ସେମାନଙ୍କର ସବୁକିଛି ଥାଇ କିଛି ନଥିଲା ପରି ସେମାନେ ବାସ୍ତବ ଶାନ୍ତି ଆନନ୍ଦ ପାଇପାରନ୍ତି ନାହିଁ। ଆତ୍ମହତ୍ୟା କରିବାରେ ସେମାନଙ୍କର ସଂଖ୍ୟା ଅଧିକ, କିନ୍ତୁ କାହିଁକି? କାରଣ ସେମାନେ ସଲୋମନଙ୍କ ପରି ଶେଷରେ ଏହିପରି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି, ଯାହାକି ଦୁଇ ପର୍ବର ଏଗାର ପଦରେ ଲେଖା ଅଛି, ତହୁଁ ମୋର ହସ୍ତ ଯେ ସମସ୍ତ କାର୍ଯ୍ୟ କରିଥିଲା ଓ ଯେ ଯେ ପରିଶ୍ରମରେ ମୁଁ ପରିଶ୍ରାନ୍ତ ହୋଇଥିଲି ତହିଁ ପ୍ରତି ମୁଁ ଦୃଷ୍ଟିପାତ କଲି, ଆଉ ଦେଖ ସବୁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର। ପୁଣି ସୂର୍ଯ୍ୟ ତଳେ କୌଣସି ଲାଭ ନଥିଲା। ଦେଖନ୍ତୁ, ଜଣେ ବ୍ୟକ୍ତିଠାରୁ ଆମେ କି ପ୍ରକାର ଉକ୍ତି ଶୁଣିବାକୁ ପାରୁଛୁ ଯାହାର କି ସବୁକିଛି ଥିଲା। ଆଜି ଅନେକ ସଲମନଙ୍କର ଏହି ବାକ୍ୟକୁ ଗ୍ରହଣ କରି ନ ପାରନ୍ତି। ମାତ୍ର ଯେଉଁମାନେ ସଲମନଙ୍କ ପରି ନ ହେଲେ ମଧ୍ୟ କିଛି ପରିମାଣରେ ସଲମନଙ୍କ ପରି ନିଜ ଜୀବନରେ ସେହି ଅଭିଜ୍ଞତା ମଧ୍ୟ ଦେଇ ଆସିଛନ୍ତି, ସେମାନେ କହନ୍ତି ଏହି ଜୀବନରେ ବଞ୍ଚି ରହିବା କିଛି ଲାଭ ନାହିଁ, ଏହିସବୁ ଅସାର, ଏସବୁରେ କିଛି ସୁଖ ନାହିଁ। ଏହାପରେ ଆମେ ଏହି ପର୍ବର ଅବଶିଷ୍ଟାଂଶ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରିବା, ସଲମନ ଆଉ ଏକ ଅଞ୍ଚଳ ମଧ୍ୟକୁ ଗତି କରୁଅଛନ୍ତି, ଯାହାକି ଆମେ ସରଳ ଭାବେ କହିପାରିବା ଭୌତିକତା ବା ବସ୍ତୁବାଦ। ଏହା ହିଁ ହେଉଛି ବର୍ତ୍ତମାନ ବଂଶଧରଙ୍କର ଚିନ୍ତାଧାରା, ଏହା ହିଁ ହେଉଛି ବର୍ତ୍ତମାନ ନିମନ୍ତେ ବଞ୍ଚିବାର ପ୍ରୟାସ। ମାତ୍ର ଏହା ସ୍ୱାର୍ଥପରତାର ମନୋଭାବକୁ ପ୍ରକାଶ କରେ, ବସ୍ତୁବାଦ ଚିନ୍ତାଧାରାକୁ ପ୍ରକାଶ କରେ। ଏହି ସମସ୍ତ ବିଷୟ ଆମେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆଲୋଚନା କରିବା ନିମନ୍ତେ ଯିବା। ପ୍ରଭୁ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহার প্রেম বিষয়ে অধিক জাঁয়া চাহিদি, যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমি পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তেবে আজি পাই এইখানে রাখুছু। প্রভু যীশু আপনকো আশীর্বাদ করন্তু। নমস্কার।